ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ସ୍ଥିତିରେ ଆସିଛି ସୁଧାର। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ। 2047 ସୁଦ୍ଧା ଭାରତ ଓ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ, ଏବଂ ବରିଷ୍ଠ ନାଗରିକଙ୍କ ନିର୍ଯାତନାର ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ସୁରକ୍ଷା ଦିବସ। ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ନୂଆ ଅଞ୍ଚଳକୁ ଝାଡ଼ାବାନ୍ତି ବ୍ୟାପି ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଯାଜପୁର ଜିଲ୍ଲା ଗସ୍ତ କରି ଶ୍ରୀ ମହାଲିଙ୍ଗ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ସ୍ଥିତିର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବଡ଼ଚଣା, ଧର୍ମଶାଳା, ଯାଜପୁର ରୋଡ଼, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଆକ୍ରାନ୍ତମାନଙ୍କର ଚିକିତ୍ସାର ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରରୁ ଆସିଥିବା ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ନିରାପତ୍ତା ସଦସ୍ୟମାନଙ୍କ ସହ ସେ ଆଲୋଚନା କରିଥିଲେ।
ଡେଥ୍ ସର୍ଭେରୁ ଜଣାପଡ଼ୁଛି ଯେ ଅଫିସିଆଲି 5 ଜଣଙ୍କର ଡାଇରିଆ ପାଇଁ ହେଇଛି, ଡେଥ୍ ହେଇଛି, ଏବଂ ଆମେ ବାକି ଡେଥ୍ କେସ୍ ଗୁଡ଼ାକୁ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ତା'ର ଅଡ଼ିଟ୍ କରାଯାଉଛି, ଏବଂ ଆଗକୁ କେମିତି ନ ହେବ ତା ପାଇଁ ଆମେ ସରକାର ଦୃଢ଼ ପ୍ରଶ୍ନ କରୁଛୁ।
ସମୀକ୍ଷା ବୈଠକରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ପୁରୀ ଗସ୍ତରେ ଯାଇ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା କରିଛନ୍ତି। ଆସନ୍ତା 27 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀ ଆହୁଜା ଆଲୋଚନା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସହିତ ମଧ୍ୟ ପୃଥକ ଭାବେ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କେତେକ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଚଳିତ ବର୍ଷ ସେନାନିବୃତ୍ତ ଅଣସେବକମାନେ ରଥ ଉପରକୁ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି। ରଥଟଣା ସମୟରେ ମୋବାଇଲ୍ ଫୋନ୍କୁ ମଧ୍ୟ ନିଷିଦ୍ଧ କରାଯାଇଛି। ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ଆଜି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପ୍ରସ୍ତୁତ ଏକ ରିପୋର୍ଟ।
ସ୍ନାନଯାତ୍ରାରେ 108 କରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅନବସର ଘରେ ଦଇତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଦଇତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡିରେ ଗୁପ୍ତ ଚିକିତ୍ସା ଚାଲିଛି। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦାବସ୍ତ୍ର ମହାପ୍ରଭୁଙ୍କର ଶ୍ରୀଅଙ୍ଗରୁ ଫିଟାଯିବା ପରେ ଶ୍ରୀଅଙ୍ଗ ଫିଟା ନୀତି ଆଜି ଅନୁଷ୍ଠିତ ହେବ। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ 56 ପଉଟି ଭୋଗ ବଦଳରେ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ପଣା ଓ ଚକଟା ଭୋଗ ଲାଗି ହେଉଛି। ଅଣସରରେ ଥିବା ଶ୍ରୀଜୀଉମାନେ ଶୁକ୍ଳବସ୍ତ୍ର ପରିଧାନ କରିବା ସହିତ ଶୁକ୍ଳ ଫୁଲ ଲାଗି ହୋଇଛନ୍ତି। ଆସନ୍ତାକାଲି ପଞ୍ଚମୀ ତିଥିରେ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଜ୍ୱର ପୀଡ଼ାରୁ ମହାପ୍ରଭୁ ସାମାନ୍ୟ ସୁସ୍ଥତା ଅନୁଭବ କରିବେ ବୋଲି ଆଶା କରାଯାଉଛି। ଲହରିକା ପଟ୍ଟନାୟକ, ଆକାଶବାଣୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହୋଇଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ମାଲକାନଗିରି ଡିଏନ୍କେ ଖେଳପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିକାଶ ମେଳାର ଚତୁର୍ଥ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ 10,000 ଟଙ୍କା ପ୍ରଦାନ ସହିତ ଲକ୍ଷପତି ଦିଦି ସୃଷ୍ଟି କରାଯାଉଛି। ମାଲକାନଗିରି ଜିଲ୍ଲାରେ 1,51,447 ଜଣ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। 2047 ସୁଦ୍ଧା ଭାରତ ଓ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ କରିବାକୁ ସମସ୍ତଙ୍କର ସହଯୋଗ ଉପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୁରୁତ୍ୱ ଆରୋପ କରିଛନ୍ତି।
ତିନି ତଲାକୁ ଆରମ୍ଭ କରି 370 ଧାରା ପର୍ଯ୍ୟନ୍ତ, ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ, ଏବଂ କୃଷି କୃଷକକୁ ସଶକ୍ତ କରିବା ପର୍ଯ୍ୟନ୍ତ, ମହିଳାକୁ ସଶକ୍ତ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନାରେ ସମସ୍ତେ ଆଜି 10,000 ଟଙ୍କା ବର୍ଷକୁ ପାଉଛନ୍ତି। ଗାଁର ରୋଜଗାର ହେଲେ, କୃଷକର ରୋଜଗାର ବଢ଼ିଲେ, ମହିଳାର ରୋଜଗାର ହିଁ ବଢ଼ିଲେ ଆମର ଦେଶ ରାଜ୍ୟର ସମୃଦ୍ଧି ହେଇପାରିବ ବା ଜିଲ୍ଲାର ସମୃଦ୍ଧି ହେଇପାରିବ।
କେନ୍ଦ୍ର ସରକାରଙ୍କ 11 ବର୍ଷ ଓ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଉପଲକ୍ଷେ ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ମେଳାର ଚତୁର୍ଥ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ, ପରିବହନ, ଇସ୍କାତ ଏବଂ ଖଣି ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଷ୍ଟଲ୍ ବୁଲିବା ସହିତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଜନମନ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର କୃତି ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ କଚେରୀ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳାରେ ପ୍ରାଣୀ ସମ୍ପଦ ବିଭାଗ, ବନ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ହିତାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମେଳାରେ ପ୍ରାଣୀ ସମ୍ପଦ ବିଭାଗ, ବନ ବିଭାଗ ଓ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ପାରମ୍ପରିକ ଖାଦ୍ୟ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ଗଡ଼ଶିଲା ପଞ୍ଚାୟତରେ ଆଜି ବିକାଶ ବହନ ପ୍ରବେଶ କରିବା ପରେ ବହୁ ସଂଖ୍ୟାରେ ଲୋକଙ୍କ ସମାବେଶ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଲୋକମାନଙ୍କୁ ସୂଚନା ଦେଇଥିଲେ। କେନ୍ଦ୍ର ସରକାରଙ୍କ ତୃତୀୟ ପାଳି ଓ ରାଜ୍ୟ ସରକାରଙ୍କର 1 ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଜୁନ୍ 15 ଏ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ତଥ୍ୟ ଏବଂ କାର୍ଯ୍ୟ ମାଧ୍ୟମରେ ଦୀର୍ଘକାଳୀନ ଯତ୍ନ ସହ ବରିଷ୍ଠ ନାଗରିକଙ୍କ ନିର୍ଯାତନା ସମାଧାନ। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି, କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଚାରିଛକସ୍ଥିତ ବନଦୁର୍ଗା ବୃଦ୍ଧାଶ୍ରମଠାରେ ବିଶ୍ୱ ବୟସ୍କ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ର ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଆଇନ ଓ ସହାୟତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରଦ୍ଧାଞ୍ଜଳି ରାୟଙ୍କ ସମେତ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ। ପବିତ୍ର ରଜ ଉତ୍ସବର ଦ୍ୱିତୀୟ ଦିନରେ ଆଜି ରଜ ସଂକ୍ରାନ୍ତି ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବ୍ୟକ୍ତିବିଶେଷ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରଜ ଉତ୍ସବର ତୃତୀୟ ଦିନରେ ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚତୁର୍ଥ ଦିନ ବସୁମତୀ ସ୍ନାନ ଉତ୍ସବ ପାଳନ କରାଯାଇ ରଜପର୍ବ ଶେଷ ହେବ। ଆଜି ରଜ ସଂକ୍ରାନ୍ତି ଉପଲକ୍ଷେ ପୁରୀ ଜିଲ୍ଲା ବ୍ରହ୍ମଗିରିର ମା' ବାଲି ହରଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ମା'ଙ୍କର ସରସ୍ୱତୀ ବେଶ ହେବ ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର ଗାଁଠାରୁ ସହର ପର୍ଯ୍ୟନ୍ତ ରଜ ଉତ୍ସବ ପାଳନ କରାଯାଉଛି। ଉତ୍ସବ ମୁଖର ବୌଦ୍ଧରେ ରଜପର୍ବ ପାଳନ ସହିତ ଘରେ ଘରେ ପୋଡ଼ପିଠା, କାକରା, ଆରିସା, ମୁଢ଼ି ନଡ଼ିଆ ଭଳି ସୁସ୍ୱାଦୁ ଖାଦ୍ୟ ଆଦାନ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 107ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ରାଜ୍ୟର କେତେକ ସ୍ଥାନରେ ଆସନ୍ତା 7 ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବର୍ଷା ଯୋଗୁଁ ଆଗାମୀ 3 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ବାଦ ଆମର ହସ୍ତଗତ ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ସ୍ଥିତିରେ ସୁଧାର ଆସିଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ। 2047 ସୁଦ୍ଧା ଭାରତ, 2036 ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ଏବଂ ବରିଷ୍ଠ ନାଗରିକଙ୍କ ନିର୍ଯାତନାର ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ସୁରକ୍ଷା ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।